ଭୁଲ ଧାରଣା। ପ୍ରତି ମାସରେ ଦେହରୁ ଖରାପ ରକ୍ତ ବାହାରିଗଲେ ଦେହ ଭଲ ରହେ। ଛାଞ୍ଚୁଣି ଓ ହାଡ଼ ଉପରେ ଡେଇଁକି ଗଲେ ଦେହରୁ ବେଶୀ ରକ୍ତ ଯାଏ। ମିଠା ଖାଇଲେ ଦେହରୁ ବେଶୀ ରକ୍ତ ଯାଏ। ଏହି ସମୟରେ ତିନି ଦିନ ପର୍ଯ୍ୟନ୍ତ ଗାଧୋଇବା ମନା। ତିନି ଦିନ ପରେ ଗୋବର ପାଣିରେ ଗାଧୋଇଲେ ଏବଂ ମୁଣ୍ଡ ଧୋଇ ଗାଧୋଇଲେ ଦେହ ପବିତ୍ର ହୁଏ। ଏହି ସମୟରେ ପୁରୁଷମାନଙ୍କୁ ଦେଖିବା ବା ଛୁଇଁବା ମନା। ମାସିକ ଋତୁ ସମୟରେ ଦେହ ଅପବିତ୍ର ହେଇଯାଏ, ସେଥିପାଇଁ ଘରର ଆସବାବ ଛୁଇଁଲେ ଛୁଆଁ ହୁଏ। ମାସିକ ଋତୁ ସମୟରେ ବ୍ୟବହୃତ କପଡ଼ାକୁ ପୁରୁଷମାନେ ଦେଖିଲେ ଖରାପ। ଏହି ସମୟରେ ବାହାରକୁ ଯିବା, ଖେଳିବା ଓ ମିଳାମିଶା କରିବା ଠିକ୍ ନୁହେଁ। ଗୋଟିଏ ଜାଗାରେ ଶୋଇ ରହିଲେ ଦେହ ଠିକ୍ ଲାଗେ। ଏହି ସମୟରେ ମନ୍ଦିରକୁ ଯିବା, ରୋଷେଇ କରିବା ମନା। ଏ ସମୟରେ କାହାକୁ ନ ଛୁଇଁ ଅଲଗା ଖାଇବା ଓ ଶୋଇବା ଉଚିତ। ଏ ସମୟରେ ନୂଆ ପୋଷାକ ପିନ୍ଧିବା ଉଚିତ ନୁହେଁ। ସନ୍ଧ୍ୟା ପୂର୍ବରୁ ଖାଇବା ଉଚିତ ଓ ରାତିରେ ଭାତ ଖାଇବା ଉଚିତ ନୁହେଁ। ଏହି ସମୟରେ ପିନ୍ଧିଥିବା ଲୁଗା ଧୋବା ଧୋଇବା ଦରକାର। ବ୍ୟବହୃତ କପଡ଼ା କିମ୍ବା ସାନିଟାରୀ ନାପକିନ୍କୁ ଜଳାଇଲେ ମା ହୋଇପାରିବ ନାହିଁ। ମାସିକ ଋତୁସ୍ରାବ ସମୟରେ ଗର୍ଭଧାରଣ କରିପାରିବ ନାହିଁ। ମାସିକ ଋତୁ ସମୟରେ ଅଧିକ ରକ୍ତସ୍ରାବ ହେତୁ ରକ୍ତହୀନତା ହୁଏ। ସତ୍ୟତା, ମାସିକ ଋତୁଚକ୍ର ଆରମ୍ଭ ହେବା ଲାଜ କିମ୍ବା ଚିନ୍ତାର କଥା ନୁହେଁ, ବରଂ ବିକାଶର ଲକ୍ଷଣ। ମାସିକ ଋତୁଚକ୍ର ଏକ ସ୍ୱାଭାବିକ ପ୍ରକ୍ରିୟା ଯାହା କିଶୋରୀ ଅବସ୍ଥାର ପ୍ରଥମ ସୋପାନ ଅଟେ ଏବଂ ଏହାଦ୍ୱାରା ଶରୀର ଅପବିତ୍ର ହୁଏ ନାହିଁ। ଏହି ସମୟରେ ବ୍ୟବହୃତ କପଡ଼ାକୁ ପରିଷ୍କାର କରି ଧୋଇ ସୂର୍ଯ୍ୟ କିରଣରେ ଶୁଖାଇବା ଉଚିତ। ବ୍ୟବହୃତ କପଡ଼ା କିମ୍ବା ସାନିଟାରୀ ନାପକିନ୍କୁ ବ୍ୟବହାର ପରେ ଏକାଠି କରି ପୋଡ଼ିଦେବା କିମ୍ବା ପୋତିଦେବା ଉଚିତ। ଯଦି କପଡ଼ା ବ୍ୟବହାର କରୁଥିବେ, ଅନ୍ତତଃ 3-4 ମାସ ବ୍ୟବଧାନରେ ବଦଳାଇବା ଉଚିତ। ମାସିକ ଋତୁ ସମୟରେ ପ୍ରତିଦିନ ଗାଧୋଇବା ଏବଂ ନିଜକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଦରକାର। ଋତୁସ୍ରାବ ସମୟରେ ବାହାରକୁ ଯିବା, ସ୍କୁଲ ଯିବା, ଘର କାମ କରିବା ମନା ନୁହେଁ। ଏହି ସମୟରେ ଭିଟାମିନ୍ ଓ ଲୌହଯୁକ୍ତ ଖାଦ୍ୟ ଖାଇବା ସହିତ ପ୍ରଚୁର ପାଣି ପିଇବା ଉଚିତ, ଯାହା ରକ୍ତ ପ୍ରସ୍ତୁତିରେ ସାହାଯ୍ୟ କରେ। ଏହି ସମୟରେ ଜଣେ ନିୟମିତ ଭାବେ କରୁଥିବା କାର୍ଯ୍ୟକୁ ସବୁ କରିପାରିବ, ଯଥା ମିଶିକି ଖାଇବା, ଶୋଇବା, ରୋଷେଇ କରିବା, ଖେଳିବା, ପାଠ ପଢ଼ିବା ଇତ୍ୟାଦି। ମାସିକ ଋତୁସ୍ରାବ ସମୟରେ ପୁରୁଷମାନଙ୍କୁ ଛୁଇଁବା କିମ୍ବା ଦେଖିବାରେ ମନା ନାହିଁ। କିଛି ନିର୍ଦ୍ଦିଷ୍ଟ ଖାଦ୍ୟ ଖାଇବା କିମ୍ବା ନ ଖାଇବା ଯୋଗୁଁ ଋତୁସ୍ରାବ କମ୍ କିମ୍ବା ଅଧିକ ହୁଏ ନାହିଁ। ଏହି ସମୟରେ ପେଟ କାଟିବା, ମୁଣ୍ଡ ବିନ୍ଧିବା, ବାନ୍ତି ଲାଗିବା, ଅଣ୍ଟା ବିନ୍ଧିବା ଓ ଦୁର୍ବଳ ଲାଗିବା ଇତ୍ୟାଦି ସାଧାରଣ ଲକ୍ଷଣ ଅଟେ।